ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଦକ୍ଷତା ବିକାଶକେ ବଢ଼ାବାରଟା ମାନବ ସମ୍ବଲତି ଗୋଟିଏ ନିବେଶାଏ, କହିଲେ ରାଷ୍ଟ୍ରପତି। ବ୍ଲାକ୍ ସ୍ୱାନ୍ ସମ୍ମିଳନୀ 2026 ହେଲେ ସାମିଲ। ଛାତ୍ରଛାତ୍ରୀମାନେ ନିଜର ପାଠ ପଢ଼ବାର ତରିକା ଉପରେ ବିଶ୍ୱାସ ରଖିକରି ତୟାରୀ କରବାରକେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ପରୀକ୍ଷା ପେ ଚର୍ଚ୍ଚାର 9 ନମ୍ବର ସଂସ୍କରଣଟି ଛାତ୍ରଛାତ୍ରୀମାନଙ୍କର ସଙ୍ଗେ କଲେ ବିଚାର ବିନିମୟ। ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଲେ ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ। ଆଉର୍ ବ୍ୟବହାର ନାହିଁ ହେଉଥିବାର ସରକାରୀ ଘରକେ ବାସହୀନ ଲୋକକୁ ଭଡ଼ାତି ଯୋଗାଇ ଦେବେ ସରକାର। ଏଥର ପୁରା ଖବର। ଦକ୍ଷତା ବିକାଶକେ ଆଗ୍କେ ବଢ଼ାବାର, ବିଶ୍ୱସ୍ତରର ଦକ୍ଷତା କେନ୍ଦ୍ର ସ୍ଥାପନା କରବାର ଆଉ ନୂଆ ସୃଜନ କ୍ଷମତା ବଢ଼ାବାରଟା ମାନବ ସମ୍ବଲତି ଗୋଟିଏ ନିବେଶାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ଭୁବନେଶ୍ୱରରେ ଚାଲିଥିବା ବ୍ଲାକ୍ ସ୍ୱାନ୍ ସମ୍ମିଳନୀତି ଉଦ୍ବୋଧନ ଦେଇକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍, ଭାରତର ଫିନ୍ଟେକ୍ କାହାଣୀକେ ଖାଲି ପ୍ରଯୁକ୍ତିର କାହାଣୀ ଭାବେ ନାଇଁ ଦେଖିକରି ଲିଙ୍ଗଗତ ନ୍ୟାୟ ଭାବେ ଭିଲ୍ ଦେଖାଯିବା। କୃତ୍ରିମ ବୁଦ୍ଧିମତା ଇହାଦେ ଆମର ଅର୍ଥନୀତି ଆଉ ସମାଜକେ ଜବର ରୂପାନ୍ତରଣ କରୁଛେ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍। ସମ୍ମିଳନୀତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳବେଳା ରାଷ୍ଟ୍ରପତି ସିମିଲପାଲନ ଆଦିବାସୀ ମହିଳା ଆଉ ଯୁବଗୋଷ୍ଠୀଙ୍କ ସଙ୍ଗେ ଭାବ ବିନିମୟ କରିକରି ଶିକ୍ଷାର ଗୁରୁତ୍ୱ ବୁଝାବାର ସହିତ ଦେଶର ବିକାଶ ଯାତ୍ରାତି ସକ୍ରିୟ ଭାଗିଦାର ହେବାରକେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଜର ପାଠ ପଢ଼ବାର ତରିକା ଉପରେ ବିଶ୍ୱାସ ରଖିକରି ସେ ହିସାବେ ପରୀକ୍ଷା ଲାଗି ତୟାରୀ କରବାର ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର 7 ଲୋକକଲ୍ୟାଣ ମାର୍ଗଠାରେ ଥିବା ନିଜର ସରକାରୀ ବାସଭବନ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣଟି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶର ଭିନ୍ ଭିନ୍ ଜାଗାର ଛାତ୍ରଛାତ୍ରୀମାନଙ୍କ ସଙ୍ଗେ ବିଚାର ବିନିମୟ କରିକରି କହିଛନ୍, ଜୀବନକେ ଉତ୍କର୍ଷ ଆଉ ପରିପୂର୍ଣ୍ଣ କରବାରତି ଶିକ୍ଷା ଗୋଟିଏ ବର୍କସ ମାଧ୍ୟମ। ପରୀକ୍ଷା ଖାଲି ନିଜକେ ପରୀକ୍ଷା କରବାରଟା ଗୋଟିଏ ମାଧ୍ୟମ ନୁହେଁ, ସେ ଜୀବନକେ ଗୋଟିଏ ରୂପ ଦେବାର ମାଧ୍ୟମ ବି ଲାଏ। ପରୀକ୍ଷାକେ ଜୀବନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଛାତ୍ରଛାତ୍ରୀମାନେ ଗ୍ରହଣ କରବାର ଉଚିତ। ସଫଳତା ଲାଗି ଜୀବନ ଆଉ ବୃତ୍ତିଗତ କୌଶଳର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
हम जिंदगी परीक्षा के लिए नहीं है, हमारे जीवन को बनाने के लिए शिक्षा एक माध्यम है। और हम शिक्षा सही करते हैं, गलत करते हैं, तो बार बार हम अपने एग्जाम करते हैं। तो ये जो एग्जाम है वो हमें अपने आप को एग्जामिन करने के लिए एग्जाम है। अल्टीमेट गोल एग्जाम के नंबर नहीं हो सकता है, अल्टीमेट गोल संपूर्ण जीवन के विकास का होना चाहिए।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇ ଅବସରରେ ଫି ଛାତ୍ରଛାତ୍ରୀଙ୍କ ପାଠପଢ଼ାର ଗତିକେ ନେଇକରି ଶିକ୍ଷକ ଶିକ୍ଷୟିତ୍ରୀମାନେ ସମ୍ବେଦନଶୀଲ ହେବାରକେ ପରାମର୍ଶ ଦେଇଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ଶିକ୍ଷା ଓ ଦକ୍ଷତା ପରସ୍ପର ପରିପୂରକ ଆନ୍। ଶିକ୍ଷା ଗୋଟିଏ ବିଶେଷ ଜ୍ଞାନ ଦେଇପାରବା, ମାତର୍କ ଦକ୍ଷ ହେବାରକେ ହେଲେ ବାରମ୍ବାର ଅଭ୍ୟାସ କରବାରକେ ପଡ଼ବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଆଜି ଲୋକଭବନ ପରିସର ଛାତ୍ରଛାତ୍ରୀମାନଙ୍କ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଛନ୍। କାର୍ଯ୍ୟକ୍ରମଟି ଭିନ୍ ଭିନ୍ ବିଦ୍ୟାଳୟର 45 ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ଭୁବନେଶ୍ୱର ୟୁନିଟ୍ 1 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଛାତ୍ରଛାତ୍ରୀମାନଙ୍କ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଛାତ୍ରଛାତ୍ରୀମାନଙ୍କ ସଙ୍ଗେ ଭାବ ବିନିମୟ କରିକରି ଚାପମୁକ୍ତ ହୋଇକରି ଧୈର୍ଯ୍ୟର ସହିତ ପାଠ ପଢ଼ବାରକେ ପରାମର୍ଶ ଦେଇଛନ୍। ପାଠ ପଢ଼ବାର ଲାଗି ଆରାମଦାୟକ ପରିବେଶ ବଦଲା ପରିବେଶକେ ପାଠପଢ଼ା ହିସାବେ ଆରାମଦାୟକ ବନାବାରକେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ପରୀକ୍ଷାର ଫଲାଫଲତି ଜୀବନର ସଫଳତା ନାଇଥାଏ, ଜ୍ଞାନ ଅର୍ଜନ କରବାର ବାଟ ହିଁ ଠିକ୍ ବାଟାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ମହାପୁରୁଷ ମାନଙ୍କର ଆତ୍ମଜୀବନୀ ପଢିବା ଆବଶ୍ୟକ, ଏ କଥା ଗୋଟେ ମାନନୀୟ ମୋଦିଜୀ କହୁଥିଲେ। ରାଜା ମହାରାଜା ଅନେକ ଅତୀତରେ ଆମର ଥିଲେ, ସେମାନଙ୍କର ବାୟୋଗ୍ରାଫି, ସେମାନଙ୍କର ଆତ୍ମଜୀବନୀ ନିଶ୍ଚିତ ଭାବରେ ପଢିବା ଉଚିତ। ସ୍ୱାମୀ ବିବେକାନନ୍ଦଙ୍କର, ଶ୍ରୀ ଅରବିନ୍ଦଙ୍କର, ମହାତ୍ମା ଗାନ୍ଧୀଙ୍କର, ସୁଭାଷ ଚନ୍ଦ୍ର ବୋଷଙ୍କର, ମଧୁସୂଦନ ଦାସଙ୍କର, ଗୋପବନ୍ଧୁ ଦାସଙ୍କର, ସେମାନଙ୍କର ବାୟୋଗ୍ରାଫି ପଢିଲେ ଅନେକ ପ୍ରେରଣା ଅନେକ ଜ୍ଞାନ ଆମେ ଆହରଣ କରିପାରିବା।
କାର୍ଯ୍ୟକ୍ରମଟି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଲାଗି ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ସାଜିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ନୂଆଦିଲ୍ଲୀନ କାର୍ଯ୍ୟକ୍ରମର ପ୍ରସାରଣ ଦେଖିବା ଋତୁରୁ ଶ୍ରୀ ପ୍ରଧାନ କହିଛନ୍, ଦେଶର କୋଟି କୋଟି ବିଦ୍ୟାର୍ଥୀଙ୍କୁ ଏହି କାର୍ଯ୍ୟକ୍ରମ ନୂଆ ରାସ୍ତା ଦେଖାଉଛି। ପ୍ରଧାନମନ୍ତ୍ରୀଙ୍କ ଛୋଟ ଛୋଟ ବାର୍ତ୍ତା ଆଉ ସରଳ ଉଦାହରଣ ଛାତ୍ରଛାତ୍ରୀଙ୍କ ମନ ଭିତରୁ ଡର ଦୂର କରିବା ସହିତ ଆତ୍ମବିଶ୍ୱାସ ବଢ଼ାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିବାର ଲାଗି ସାରା ରାଜ୍ୟ ଆଜି ଛାତ୍ରଛାତ୍ରୀମାନଙ୍କ ଲାଗି ଭିନ୍ ଭିନ୍ ବ୍ୟବସ୍ଥା କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର 6-12 ଶ୍ରେଣୀର 630 ନୁ ଅଧିକା ଛାତ୍ରଛାତ୍ରୀ ଉପସ୍ଥିତ ରହିକରି କାର୍ଯ୍ୟକ୍ରମର ପ୍ରସାରଣ ଦେଖିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପିଏମ୍ସି କେନ୍ଦ୍ରୀୟ ବିଦ୍ୟାଳୟ ପରିସରର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ମିଶିକରି କାର୍ଯ୍ୟକ୍ରମର ପ୍ରସାରଣ ଦେଖିଥିଲେ। ଛାତ୍ର ଜୀବନ୍ତୀ ପରୀକ୍ଷା ଦେବାର ବେଳେ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ ବହୁତ ପ୍ରଭାବିତ କରବା ବୋଲି ଛାତ୍ରଛାତ୍ରୀମାନେ ଏହି ଅବସରରେ କହିଛନ୍। ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଆଉ ନବୋଦୟ ବିଦ୍ୟାଳୟ ପରିସରର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ଦେଖିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦ୍ରୀୟ ବିଦ୍ୟାଳୟ ପରିସରର ବିଲ୍ ଛାତ୍ରଛାତ୍ରୀମାନେ ମିଶିକରି କାର୍ଯ୍ୟକ୍ରମ ଦେଖିଛନ୍। କାର୍ଯ୍ୟକ୍ରମ ଜରିଏ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାକେ ସହଜ ଆଉ ସରଳ କରବାର୍ ଲାଗି ଦେଇଥିବାର ବାର୍ତ୍ତା ବନେ ଉତ୍ସାହିତ କରୁଛେ ବୋଲି ବିଦ୍ୟାଳୟର 10 ଶ୍ରେଣୀର ଛାତ୍ରୀ ଆରୁଷି ଶୁକ୍ଲା କହିଛନ୍।
ଆଜ ହମାରେ ସ୍କୁଲ୍ରେ ପରୀକ୍ଷା ପେ ଚର୍ଚ୍ଚା ୟେ ଇନ୍ସପାୟରିଙ୍ଗ ଇଭେଣ୍ଟ ଅର୍ଗାନାଇଜ ହୁଆ ଥା ଇସମେ ସବ ଷ୍ଟୁଡେଣ୍ଟସ୍ ନେ ବଢ଼ ଚଢ଼କର ପାର୍ଟିସିପେଟ କିୟା ଇସମେ ହମାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର କୁମାର ମୋଦି ଜୀ ନେ ହମେ ପରୀକ୍ଷା ପର ସ୍ଟ୍ରେସ ନା ଲେନେ କେ ଲିଏ ଏନ୍ଜାଇଟି ନା ଲେନେ କେ ଲିଏ ହମେ କୁଛ ଟିପ୍ସ ଆଣ୍ଡ ଟ୍ରିକ୍ସ ଦିଏ ଜୋ ହମାରେ ଲିଏ ବହୁତ ୟୁଜଫୁଲ ରହେଙ୍ଗେ। ଓ ଇତନେ ବ୍ୟସ୍ତ ହୋତେ ହୁଏ ଭି ଉନ୍ହୋନେ ହମାରେ ଲିଏ ଇତନା ପ୍ରିସିୟସ ଟାଇମ୍ ନିକାଲା ଭୋ ହମାରେ ଲିଏ ବହୁତ ବଡ଼ି ବାତ ଥି ହମ ଉନକେ ଆଦର୍ଶ ପର ହମେଶା ଚଲେଙ୍ଗେ ଏଣ୍ଡ ୱି ଆର୍ ଅଲୱେଜ୍ ଥ୍ୟାଙ୍କଫୁଲ ଫର ଦ୍ୟାଟ।
ସୁବର୍ଣ୍ଣପୁର ପିଏମ୍ସି ବିଦ୍ୟାଳୟ ପରିସରର ଛାତ୍ରଛାତ୍ରୀ ଆଉ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଜରିଏ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶ ଶୁଣିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଷ୍ଟ୍ର ଗଠନ୍ତି ଶ୍ରମିକ ଶକ୍ତି ପ୍ରମୁଖ ଭୂମିକା ନେସନ୍ ବୋଲି କେନ୍ଦ୍ର ଶ୍ରମ ଆଉ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ କହିଛନ୍। ପୁରୀ ବଗଳା ଧର୍ମଶାଳା ପରିସନ୍ନ ହୋଇଥିବାର ଭାରତୀୟ ମଜଦୁର ସଂଘର 21 ନମ୍ଘର ଜାତୀୟ ସମ୍ମିଳନୀକେ ଉଦ୍ଘାଟନ କରିକରି ଶ୍ରୀ ମାଣ୍ଡବୀୟ କହିଛନ୍, ଇ ସମ୍ମିଳନୀତି ଶ୍ରମିକ କଲ୍ୟାଣ ଲାଗି ହେବାର୍କେ ଥିବାର ବିଚାର ବିମର୍ଶ ଆଉ ନିଷ୍କର୍ଷ ଦେଶର ଶ୍ରମିକମାନଙ୍କର ବିକାଶ ଦିଗେ ସାହାଯ୍ୟ କରବା। ତିନିଦିନିଆ ସମ୍ମିଳନୀତି ଦେଶର 28 ରାଜ୍ୟ 4 କେନ୍ଦ୍ରଶାସିତ ଅଞ୍ଚଳ 42 ଶିଳ୍ପ ଫେଡେରେସନ୍ର ପ୍ରତିନିଧି ଯୋଗ ଦେଉଛନ୍। ଇତାର ସହିତ ବ୍ରାଜିଲ ମରିସସ୍ ଇଟାଲୀ ତୁର୍କୀ ନେପାଳର 38 ଜଣ ପ୍ରତିନିଧି ବିଲ୍ ସାମିଲ ହୋଇଛନ୍। ଏହି ଅବସରରେ ବଦଳୁଥିବା ପ୍ରଯୁକ୍ତି ବିଦ୍ୟା ନୈତିକ ପରିସ୍ଥିତି କର୍ମକ୍ଷେତ୍ରର ଶ୍ରମିକ ସଂଘର ପ୍ରଭାବ ବାବଦେ ଆଲୋଚନାଚକ୍ରର ଆୟୋଜନ କରାଯାଇଛି। ରାଜ୍ୟ ବ୍ୟବହାର ନାହିଁ ହେଉଥିବାର ସରକାରୀ ଘରମାନଙ୍କୁ ସହରୀ ଇଲାକାର ବାସହୀନ ଲୋକଙ୍କୁ ଭଡ଼ାତି ଯୋଗାଇ ଦିଆଯିବା, କର୍ମଜୀବୀ ମହିଳାମାନଙ୍କୁ ଭଡ଼ାଘର ଦେବାର୍ଥି ପ୍ରାଥମିକତା ଦିଆଯିବା, ଏଥିଲାଗି ଖାଲି ପଡ଼ିଥିବାର ସରକାରୀ ଘର ଠାପ୍ କରବାର୍କେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା 2.0 ଅନୁସାରେ ମାର୍ଗଦର୍ଶିକା ଥି 2 ମଡେଲ ଥି ଠିକ୍ ଦାମ୍ ଥି ଭଡ଼ାଘର ଦିଆଯିବା ବୋଲି କୁହାଯାଇଛି। ରାଜ୍ୟ ସରକାର ଚିଟ୍ଫଣ୍ଡ କ୍ଷୁଦ୍ର ଜମାକାରୀମାନଙ୍କୁ ଟଙ୍କା ଫେରାବାର ସମୟକେ ଆଇବା ମାସର 31 ତାରିଖ ତକ ବଢ଼େଇଛନ୍। ଜାନୁଆରୀ 31 ତାରିଖ ଭିତରେ ସବୁ ଜମାକାରୀ ଟଙ୍କା ଫେରି ନାଇପାରିଥିବାରୁ ସରକାର ଇ ସମୟକେ ବଢ଼େଇଛନ୍। ତଦନ୍ତ କମିଶନ ସୁପାରିଶ କରିଥିବା ଆଉ ଟଙ୍କା ନାଇପାଇଥିବା ଜମାକାରୀମାନେ ଏଥିଲାଗି ଆବେଦନ କରିପାରିବେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଆଜି ଅତିରିକ୍ତ ଦାୟିତ୍ୱ ନେଉଛନ୍। ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ଯୋଗ ଦେବାର ଉତ୍ତରୁ ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପରିଷଦର ମୁଖ୍ୟାଳୟନ ଶ୍ରୀ ମହାପାତ୍ର ଆଜି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାର ସହିତ ସଭେ ମିଶିକରି ପରିଷଦର ସାମୁହିକ ଲକ୍ଷ୍ୟ ହାସଲ ଦିଗେ କାମ କରବାରକେ ପରାମର୍ଶ ଦେଇଛନ୍। ରାଜ୍ୟ ଆଇବା 10 ତାରିଖନୁ ଫାଇଲେରିଆ ନିରାକରଣ ଲାଗି ସାମୁହିକ ଉଷୋ ଖୁଆବାର କାର୍ଯ୍ୟକ୍ରମ ମୂଲ ହେବା। ଏ ବଛର ରାଜ୍ୟର 7,40,000 ଲୋକଙ୍କୁ ଫାଇଲେରିଆ ନିରୋଧୀ ଉଷୋ ଦିଆଯିବା। ବଲାଙ୍ଗୀର ବରଗଡ଼ ଢେଙ୍କାନାଲ ଯାଜପୁର ଆଉ ଗଞ୍ଜାମ ଜିଲ୍ଲାର 10-19 ତାରିଖ ତକ ଏହି ଅଭିଯାନ ଚାଲବା। ଇତାର ସହିତ ଜାତୀୟ କୃମିନାଶକ ଦିବସ ବିଲ୍ ପାଳନ କରାଯିବା। ଫାଇଲେରିଆ ନିରାକରଣ ଲାଗି ଏହି 5 ଜିଲ୍ଲାର 7 ବ୍ଲକ ଆଉ ସହରାଞ୍ଚଳର ଉଷୋ ଖୁଆଯିବା। କାର୍ଯ୍ୟକ୍ରମଟି 2200 କର୍ମଚାରୀ ନିୟୋଜିତ ଅଛନ୍। ସେମାନେ ଘର ଘର ଯାଇକରି ଲୋକଙ୍କୁ ଫାଇଲେରିଆ ନିରୋଧୀ ଉଷୋ ଖୁଆବେ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରର ଆଇନ ସଚେତନତା ଶିବିର ହୋଇଯାଇଛି। ଏହି ଅବସରରେ ଅତିଥିମାନେ କର୍ମକ୍ଷେତ୍ରର ମହିଳାମାନଙ୍କର ବିରୋଧ ନ ହେଉଥିବା ଯୌନ ନିର୍ଯାତନା ନିରୋଧୀ ଆଇନ ବାବଦେ ବୁଝାଇଥିଲେ। ବୌଦ୍ଧ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟନ ଚାଲିଥିବା ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ସଭାପତିତ୍ୱ ଆଉ ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେଙ୍କର ଦେଖରେଖତି ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ବିଧାୟକ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ। ପାଣିପାଗ ରାଜ୍ୟର ବଡ଼ଭାଗି ଜାଗାନ ଶୀତର ପ୍ରଭାବ କମିଛେ। ଆଇବା 24 ଘଣ୍ଟା ଭିତରେ ରାତିର ତାପମାତ୍ରା 2-3 ଡିଗ୍ରୀ ତକ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ରାଜ୍ୟର ସମୁଦ୍ର ଖଣିର 7 ଜିଲ୍ଲାନ ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି କେନ୍ଦ୍ର ତରଫ କୁହାଯାଇଛି। ଦକ୍ଷତା ବିକାଶକେ ବଢ଼ାବାରଟା ମାନବ ସମ୍ବଲଥି ଗୋଟିଏ ନିବେଶ କହିଲେ ରାଷ୍ଟ୍ରପତି। ବ୍ଲାକ୍ ସ୍ୱାନ୍ ସମ୍ମିଳନୀ 2026 ହେଲେ ସାମିଲ। ଛାତ୍ରଛାତ୍ରୀମାନେ ନିଜର ପାଠ ପଢ଼ାବା ତରିକା ଉପରେ ବିଶ୍ୱାସ ରଖିକରି ତୟାରି କରବାରକେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ପରୀକ୍ଷା ପେ ଚର୍ଚ୍ଚାର 9 ସଂସ୍କରଣଟି ଛାତ୍ରଛାତ୍ରୀମାନଙ୍କ ସଙ୍ଗେ କଲେ ବିଚାର ବିନିମୟ ଆଉ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଲେ ରାଜ୍ୟପାଳ ଆର୍ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।